ओम शांति 26-5-25 आज साकार महावाक्य बाबा कहते मीठे बच्चे तुम मानू उत्तम संग करने को हेब जदि खराब संगर रंग लगला तेबे तलकु खसीजीव कारण कुसंग बुद्धि को तुच्छ कर दिए। प्रश्न वर्तमान पिलामानंक भितरे क्यों उत्साह रहिबा दरकार। उत्तर तुम्हारा उत्साह रहिबा दरकार जे गाँ गाँ रे जाई सेवा करिबु तुम पाखरे जहा किछि अछि ताहा सेवा अर्थे रहिछि। बाबा पिलामानंकु परामर्श देउछंती पिलामाने एही पुरुणा दुनियारु निजर पणतकु मुक्त कर अर्थात संबंध तुटाओ कौनसी जिनिसरे ममत्व रख नाही किंबा कहा सहित मन लगाओ नाही। गीत इस पाप की दुनिया से और कहीं ले चलो। ओम शांति। कहा जाए पाप आत्मा मानकर दुनिया एवं पुण्य आत्मा मानकर दुनिया तेबे सबुथिरे आत्मार ही नाम जोड़ा जाइछि। एबे एठारे बहुत दुख रहिछि तेणु समस्ते भगवान को डाकुछन्ति। पुण्य आत्मा मानकर दुनिया रे एभली केबे केही कहि नथान्ति जे कुआडे नै चालो प्रभु तुमे पिला माने जानिछ जे आमको एबे कोनोसी पंडित किंबा सन्यासी किंबा शास्त्रवादी सुनाउ नाहन्ति। ये ब्रह्मा निजे मध्ये कहुछन्ति जे मुही ज्ञान जानि नथिली। रामायण आदि शास्त्र त बहुत पढ़ुथिली बाकी यही ज्ञान मु निजे तुम मानंकु सुनाउछि एवं ए ब्रह्मा मध्य सुनुछन्ति। वर्तमान एहा हेला पाप आत्मांकर दुनिया पुण्य आत्मा मानंक पाई केवल एतिकि कहिबे जे एमाने एही ठारे ही जन्म नैथिले। बास एही भली कही कही शिवंकर मध्य पूजा करी चालिछन्ति। तुमे पिला माने एबे काहार पूजा करिबो तुमे जानुछ जे सबुठारु उच्च शिव भगवान अटंती से हेले आज्ञाकारी पिता टीचर एवं आज्ञाकारी गुरु साथीरे घर को नेइ जिबार ग्यारंटी अन्य कौनसी गुरु माने देई पारिबे नाही ताहा मध्य सेमाने कौन समस्तंकु अर्थात सारा विश्वर आत्मानंकु नेइ जाइ पारिबे। एबे तुमे सम्मुखरे बसीछ एठारु जेतेबेले निज घर को चालिजीव बाबांकु भूलिजीव बाबांक सम्मुखरे सुनिले मजा आसीबो। बाबा सबुबेले कहुछंती जे संतान माने भल भावरे पाठ पढ़ पाठ पढ़ारे केबे भी अवहेला कर नाही कु संगरे पढ़ नाही नचेत आहुरी मध्य तुच्छ बुद्धि होइजीव। पिला माने जानिछंती आमे कौन थिलु कौन पाप करिछु एबे आमे देवता हेबाकु जाउछु एही पुरुणा दुनिया विनाश होइजीव तेबे एठारे घर तयारी करिवार चिंता काहे की करिबा। एही पुरुणा दुनिया रे जहा किछि भी अछि से सबकु भूली जाओ नचेत ताहा विघ्न पकाइबो। एही दुनिया रे आउ मन लागू नाही आमे नुआ दुनिया रे निजर हीरानला रे महल तयारी करिबा। एही दुनिया रे धन संपत्ति किंबा कोनोसी वस्तु जदि भल लागुथिबो तेबे शरीर त्याग करिबा समय रे सेथि प्रति मोह आसीबो। जदि मोर मोर बोली कहुथिबो तेबे ताहा शेष समय रे सामना को आसी जीवो एसबु त एठी विनाश होई जीवो आमे समस्ते निजर राजधानी को चली जीवा तेणु एठी काही की मन लगेबा सेठारे बहुत सुख रही छी तार नाम ही हेला स्वर्ग। वर्तमान आमे निज राज्य को जीवा एहा तो रावणर राज्य आमर नुहे सेथिपाई एठारु मुक्त हेबार पुरुषार्थ करिबाकु हेबो। पुरुणा दुनियारु आमर मोह तुटाइबा पाई बाबा कहुछंती कौनसी वस्तुरे ममता रख नाही खाइबारे बेसी किछि खर्च होइ नथाय बेकार वस्तुरे बहुत खर्च होइथाय। तुम मानंकु सेवा करिबार बहुत उमंग उत्साह रहिबा दरकार। केही केही एमिति संतान अछंती जो मानंकु गां गांरे सेवा करिबार शौक रहिछि बाकी जहाँ सेवार शौक नाही सीए क्यों कामर जेपरी पिता सहीपरी पुत्र हेबा दरकार। बाबांकर ही परिचय दियो बाबांको मने पकाओ एवं बाबांको ठारु संपत्ति नियो ପିଲାମାନଙ୍କର ସଉକ ରହିଥାଏ ଯେ ଆମେ ବାବାଙ୍କର ସେବା କରିବାକୁ ଯାଉଛୁ, ତେବେ ବାବା ମଧ୍ୟ ସାହସ ଦେଇଥାନ୍ତି, ବାବା ତୁମମାନଙ୍କର ସେବା କରିବା ପାଇଁ ଆସୁଛନ୍ତି, ତେବେ ତୁମର ସବୁକିଛି ସେବା ପାଇଁ ଉଦ୍ଦିଷ୍ଟ। ଏହି ବାବାଙ୍କର ପରିଚୟ ସମସ୍ତଙ୍କୁ ଦିଅ। ବାବା ତ କେବଳ ଜଣେ ଯିଏକି ଭାରତରେ ଆସିଥିଲେ, ଭାରତରେ ଦେବତାମାନଙ୍କର ରାଜ୍ୟ ଥିଲା, କାଲିର କଥା ଏଠାରେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା, ତାପରେ ପୁଣି ରାମ ସୀତାଙ୍କର ରାଜ୍ୟ ହେଲା, ପୁଣି ବାମ ମାର୍ଗରେ ତଳକୁ ଖସିଲେ ରାବଣ ରାଜ୍ୟ ଆରମ୍ଭ ହେଲା, ସିଡ଼ିରୁ ତଳକୁ ଖସିଲେ ଏବେ ପୁଣି ଚଢ଼ତି କଲା ଅର୍ଥାତ୍ ଆରୋହଣ କଳା ହେଉଛି, ଏହା ସେକେଣ୍ଡର କଥା। ଗୋଟିଏ ହେଉଛି ପ୍ରକୃତ ସ୍ନେହ ଏବଂ ଅନ୍ୟଟି ଲୋକ ଦେଖାଣିଆ ସ୍ନେହ। ପ୍ରକୃତ ସ୍ନେହ ବାବାଙ୍କ ସହିତ ସେତେବେଳେ ହେବ ଯେତେବେଳେ ନିଜକୁ ଆତ୍ମା ମନେ କରିବ। ଏବେ ତୁମମାନଙ୍କର ଏହି ଦୁନିଆ ସହିତ ଲୋକ ଦେଖାଣିଆ ସ୍ନେହ ରହିଛି, ଏହା ତ ବିନାଶ ହେବ, ସେବାଧାରୀ ସନ୍ତାନମାନେ କେବେ ବି ଭୋକରେ ମରିବେ ନାହିଁ। ତେଣୁ ସେବା ପାଇଁ ପିଲାମାନଙ୍କର ସଉକ ରହିବା ଦରକାର। ତୁମର ଈଶ୍ୱରୀୟ ମିଶନ ବହୁତ ସହଜ ଅଟେ। କେହି ବୁଝିପାରୁନାହାନ୍ତି ଯେ ଧର୍ମର ସ୍ଥାପନା କିପରି ହୋଇଥାଏ। କ୍ରାଇଷ୍ଟ ଆସିଲେ, ଖ୍ରୀଷ୍ଟ ଧର୍ମ ସ୍ଥାପନା କଲେ, ଧର୍ମ ସବୁ ବଢି ବଢି ଚାଲିଲା, ତାଙ୍କ ମତରେ ଚାଲି ଚାଲି ତଳକୁ ଯିବାରେ ଲାଗିଲେ। ଏବେ ତୁମମାନଙ୍କୁ ଦେହି ଅଭିମାନୀ ହେବାକୁ ପଡିବ। ଅଧାକଳ୍ପ ରାବଣ ରାଜ୍ୟରେ ଆସି ଆମେ ବାବାଙ୍କୁ ଭୁଲିଗଲେ, ଏବେ ବାବା ଆସି ଜାଗ୍ରତ କରାଉଛନ୍ତି ଏବଂ କହୁଛନ୍ତି, ଡ୍ରାମା ଅନୁସାରେ ତୁମକୁ ତଳକୁ ଖସିବାର ଥିଲା, ତୁମର କୌଣସି ଦୋଷ ନାହିଁ। ରାବଣ ରାଜ୍ୟରେ ଦୁନିଆର ଅବସ୍ଥା ଏଭଳି ହୋଇଥାଏ। ବାବା କହୁଛନ୍ତି, ଏବେ ମୁଁ ତୁମମାନଙ୍କୁ ରାଜଯୋଗର ପାଠ ପଢ଼ାଇବା ପାଇଁ ଆସିଛି, ତୁମେ ପୁଣି ଥରେ ନିଜର ରାଜ୍ୟ ନିଅ, ମୁଁ ଆଉ କୌଣସି କଷ୍ଟ ଦେଉନାହିଁ। ପ୍ରଥମ କଥା ହେଲା, ବଜାରର ଛିଛି ଅର୍ଥାତ୍ ଖରାପ ଜିନିଷ ଖାଅ ନାହିଁ, ମୋତେ ମନେ ପକାଅ। ଏବେ ତୁମେମାନେ ଜାଣୁଛ ଯେ ଏହା ଡ୍ରାମାର ଚକ୍ର ଅଟେ, ଯାହାର ପୁଣି ପୁନରାବୃତ୍ତି ହେବ। ତୁମର ବୁଦ୍ଧିରେ ଡ୍ରାମାର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି, ଯେଉଁ ଜ୍ଞାନକୁ ତୁମେମାନେ କାହାକୁ ମଧ୍ୟ ବୁଝାଇ ପାରିବ। ପ୍ରଥମତଃ ବାବାଙ୍କର ସ୍ମୃତି ରହିବା ଦରକାର, ସେବା ପାଇଁ ପରସ୍ପର ମିଶି ଗ୍ରୁପ କରିନେବା ଦରକାର, ମାତାମାନେ ମଧ୍ୟ ସେବା କରିବା ପାଇଁ ବାହାରିବା ଦରକାର। ଏଥିରେ ଡରିବାର କିଛି କଥା ନାହିଁ, ଚିତ୍ର ଆଦି ସବୁ ତୁମକୁ ମିଳିଯିବ, ତୁମ ଦ୍ୱାରା ସେବା ବହୁତ ହେବ। କହିବେ, ଆପଣମାନେ ଚାଲି ଯାଉଛନ୍ତି, ପୁଣି ଆମକୁ କିଏ ଶିଖାଇବ? କୁହ, ଆମେ ସେବା କରିବା ପାଇଁ ପ୍ରସ୍ତୁତ ଅଟୁ, ଘରର ବ୍ୟବସ୍ଥା କର, ତୁମେମାନେ ଅନେକଙ୍କର କଲ୍ୟାଣର ନିମିତ୍ତ ହୋଇଯିବ। ବାବା ସେବା ପାଇଁ ଉମଙ୍ଗ ଉତ୍ସାହ ଦେଉଛନ୍ତି, ପିଲାମାନଙ୍କ ଭିତରେ ସାହସ ରହିଲେ ସେବା ମଧ୍ୟ ବଢ଼ିଥାଏ। ଏହା କୌଣସି ମେଳା ନୁହେଁ ଯେ 10-15 ଦିନ ମେଳା ଚାଲିବ ପୁଣି ବନ୍ଦ ହୋଇଯିବ, ଏହି ମେଳା ତ ସବୁବେଳେ ଚାଲିଥିବ। ଏଠାରେ ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ମିଳନ ହୋଇଥାଏ, ଯାହାକୁ ସଚ୍ଚା ମେଳା ଅର୍ଥାତ୍ ପ୍ରକୃତ ମିଳନ କୁହାଯାଇଥାଏ। ତାହା ତ ବର୍ତ୍ତମାନ ଚାଲିଛି, ମେଳା ବନ୍ଦ ସେତେବେଳେ ହେବ ଯେତେବେଳେ ସେବା ଶେଷ ହେବ। ଡ୍ରାମା ଅନୁସାରେ ପିଲାମାନଙ୍କୁ ସେବାର ବହୁତ ସଉକ ରହିବା ଦରକାର। ବେହଦ ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି, ତାହା ପିଲାମାନଙ୍କ ବୁଦ୍ଧିରେ ଅଛି। ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କ ଦ୍ୱାରା ଆମେ କେତେ ଶ୍ରେଷ୍ଠ ହେବା ପାଇଁ ଆସିଛେ, ଏଭଳି ନିଜେ ନିଜ ସହିତ କଥାବାର୍ତ୍ତା ହୁଅ, ପରସ୍ପର ମଧ୍ୟରେ ସେମିନାର କର, ଆଲୋଚନା କର, ବାବାଙ୍କ ଠାରୁ ରାୟ ନେଇ ସେବାରେ ଲାଗିଯାଅ। ଯଦି କୌଣସି ସହଯୋଗର ଆବଶ୍ୟକତା ପଡ଼େ, ତେବେ ବାବା ସଦାସର୍ବଦା ପ୍ରସ୍ତୁତ ଅଛନ୍ତି। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ଚିନ୍ତା କରିବାର କିଛି ନାହିଁ, ନହେଲେ ସ୍ଥାପନା କିପରି ହେବ। ଦ୍ୱିତୀୟ କଥା ହେଲା, ଯିଏ କରିବ ସିଏ ପାଇବ। ଏବେ ତୁମେ ପିଲାମାନେ ପଥର ବୁଦ୍ଧି ହୀରା ସମାନ ହେଉଛ, ବାବା ଜ୍ଞାନ ଦ୍ୱାରା ଏତେ ସିଧା କରୁଛନ୍ତି, ମାୟା ପୁଣି ନାକକୁ ଧରି ପଛକୁ ବୁଲାଇ ଦେଉଛି ଅର୍ଥାତ୍ ବୁଦ୍ଧି ହଟେଇ ଦେଉଛି। ତୁମେମାନେ ବହୁତ ଭଲ ସାଙ୍ଗ କରିବା ଦରକାର, ଖରାପ ସାଙ୍ଗର ରଙ୍ଗ ଲାଗିଲେ ତଳକୁ ଖସିଯିବ। ବାବା ବାଇସ୍କୋପ ଅର୍ଥାତ୍ ସିନେମା ଆଦି ଦେଖିବାକୁ ମନା କରିଥାନ୍ତି, ଯାହାକୁ ବାଇସ୍କୋପ
ସିନେମା ଦେଖିବାର ଅଭ୍ୟାସ ଥିବ ସେ ପତିତ ନ ହୋଇ ରହିପାରିବ ନାହିଁ। ଏଠାରେ ସମସ୍ତଙ୍କର ଆଶ୍ରୀ ଚାଲିଚଳନ ରହିଛି। ଏହାର ନାମ ହିଁ ହେଉଛି ବେଶ୍ୟାଳୟ। ବାବା ଶିବାଳୟ ସ୍ଥାପନ କରୁଛନ୍ତି। ଏହି ବେଶ୍ୟାଳୟକୁ ପୁରା ନିଆଁ ଲାଗିଯିବ। କୁମ୍ଭକର୍ଣ୍ଣ ଭଳି ଆଶ୍ରୀ ନିଦରେ ସମସ୍ତେ ଶୋଇ ରହିଛନ୍ତି। ତୁମେ ଜାଣୁଛ ଯେ ଆମେ ଶିବାଳୟକୁ ଯାଉଛୁ। ପୂର୍ବରୁ ଆମେ ମଧ୍ୟ ମାଙ୍କଡ଼ ସଦୃଶ ଥିଲୁ। ଏହା ଉପରେ ରାମାୟଣରେ ମଧ୍ୟ କାହାଣୀ ରହିଛି। ବର୍ତ୍ତମାନ ତୁମେ ବାବାଙ୍କର ସହଯୋଗୀ ହେଉଛ। ତୁମେ ନିଜର ଶକ୍ତି ବଳରେ ରାଜ୍ୟ ସ୍ଥାପନ କରୁଛ। ପୁଣି ଏହି ରାବଣର ରାଜ୍ୟ ବିନାଶ ହୋଇଯିବ। ବାବା ତୁମମାନଙ୍କୁ ଅନେକ ପ୍ରକାରର ଉପାୟ ବତାଉଛନ୍ତି। ଯଦି କାହାକୁ ଏହି ଜ୍ଞାନର ଦାନ ଦେବ ନାହିଁ ତେବେ ଫଳ କିପରି ମିଳିବ। ପ୍ରଥମେ 10-15 ଜଣଙ୍କୁ ରାସ୍ତା ଦେଖାଅ, ଅର୍ଥାତ୍ ବାବାଙ୍କର ସନ୍ଦେଶ ଦିଅ। ତାପରେ ଯାଇ ଖାଇବା ଉଚିତ। ପ୍ରଥମେ ଶୁଭ କାର୍ଯ୍ୟ କରିଆସ, ଏଥିରେ ହିଁ ତୁମର କଲ୍ୟାଣ ରହିଛି। କୌଣସି ବି ଦେହଧାରୀକୁ ମନେ ପକାଅ ନାହିଁ। ଏହା ତ ପତିତ ଦୁନିଆ, କେବଳ ପତିତ ପାବନ ବାବାଙ୍କୁ ହିଁ ମନେ ପକାଅ, ତେବେ ଯାଇ ପାବନ ଦୁନିଆର ମାଲିକ ହୋଇପାରିବ। ତୁମର ଅନ୍ତମତି ସ୍ୱଗତି ହୋଇଯିବ। ତେଣୁ କାହାକୁ ନା କାହାକୁ ସନ୍ଦେଶ ଶୁଣାଇଲା ପରେ ଯାଇ ଖାଦ୍ୟ ଖାଇବା ଦରକାର। ତୁମେ ସମସ୍ତଙ୍କୁ ଏହି ସନ୍ଦେଶ ଦେଇଚାଲ ଯେ ବାବାଙ୍କୁ ନିରନ୍ତର ମନେ ପକାଇଲେ ଏପରି ଶ୍ରେଷ୍ଠ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ରାତ୍ରି କ୍ଲାସ 17-3-78। କେବେ ବି ଯଦି କୌଣସି ଭାଷଣ ଆଦି କରିବାକୁ ଯାଉଛ ତେବେ ପରସ୍ପର ମିଶି 2-4 ଥର ଅଭ୍ୟାସ କର। ନୂଆ ନୂଆ ପଏଣ୍ଟ ଯୋଡ଼ି ଠିକ୍ ଭାବରେ ପ୍ରସ୍ତୁତ କର, ତେବେ ଶୁଦ୍ଧ ଭାଷଣ କରିପାରିବ। ମୂଳ ଗୋଟିଏ କଥା ଉପରେ, ଗୀତାର ଭଗବାନଙ୍କ ଉପରେ ହିଁ ଯଦି ତୁମେ ବିଜୟ ପ୍ରାପ୍ତ କରିପାରିଲ ତେବେ ସବୁ କଥାରେ ବିଜୟ ପ୍ରାପ୍ତ କରିପାରିବ। ଏଥିପାଇଁ ତୁମକୁ ଏହିଭଳି ଆଲୋଚନା ଚକ୍ର ଇତ୍ୟାଦି କରିବାକୁ ପଡ଼ିବ। ଧୀରେ ଧୀରେ ବୁଝିବାକୁ ଲାଗିବେ ଏବଂ ବ୍ରାହ୍ମଣ ପରିବାରର ବୃଦ୍ଧି ହୋଇଚାଲିବ। ମାୟାର ତୋଫାନ ତ ସମସ୍ତଙ୍କୁ ଲାଗିଥାଏ। ବିଶେଷ କରି ଲେଖିଥାନ୍ତି ଯେ ବାବା ମୁଁ କାଉଁ ବିକାରର ଚାପୁଡ଼ା ଖାଇଲି, ଏହାକୁ ହିଁ କୁହାଯାଏ ଏହି ରୋଜଗାରକୁ ସମାପ୍ତ କରିଦେବା। କ୍ରୋଧ କରିଲେ କୁହାଯିବ କିଛି କ୍ଷତି ହେଲା। ଏଥିପାଇଁ ବୁଝାଇବାକୁ ପଡିବ ଯେ କାମ ଉପରେ ବିଜୟ ପ୍ରାପ୍ତ କଲେ ଜଗତ ଜିତ ହୋଇପାରିବ, ନଚେତ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇଯିବ। କାମ ବିକାର ଠାରୁ ପରାଜିତ ହୋଇଥିବା ଆତ୍ମାମାନଙ୍କର ସବୁ ରୋଜଗାର ସମାପ୍ତ ହୋଇଯାଇଥାଏ, ତା ସହିତ ଦଣ୍ଡ ମଧ୍ୟ ଭୋଗ କରିଥାନ୍ତି। ଆମର ଲକ୍ଷ୍ୟ ବହୁତ ଉଚ୍ଚ, ତେଣୁ ବହୁତ ସାବଧାନୀ ରଖିବାକୁ ପଡିବ। ତୁମେମାନେ ଜାଣୁଛ ଯେ 5000 ବର୍ଷ ପୂର୍ବେ ମଧ୍ୟ ଆମକୁ ବାଦଶାହୀ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ଦୈବୀ ରାଜଧାନୀ ସ୍ଥାପନ ହେଉଛି। ଏହି ପାଠ ପଢା ଆଧାରରେ ଆମେ ସେହି ରାଜଧାନୀକୁ ଯାଉଛେ। ତେବେ ସବୁକିଛି ପାଠ ପଢା ଉପରେ ନିର୍ଭର କରୁଛି। ପାଠ ପଢା ଏବଂ ଜ୍ଞାନର ଧାରଣା ଆଧାରରେ ହିଁ ବାବାଙ୍କ ସମାନ ହୋଇପାରିବ। ତୁମମାନଙ୍କର ରେଜିଷ୍ଟର ମଧ୍ୟ ଦରକାର, ଯାହାଦ୍ୱାରା ଜଣା ପଡିବ ଯେ କେତେ ଜଣଙ୍କୁ ନିଜ ସମାନ କରିଛ। ଯେତେ ବେଶୀ ଧାରଣା କରିବ ସେତେ ମିଠା ହେବ। ବାବାଙ୍କୁ ବହୁତ ମଧୁର ଅର୍ଥାତ୍ ସ୍ନେହୀ ସନ୍ତାନ ଦରକାର। ତୁମ ପିଲାମାନଙ୍କ ପାଇଁ ସେହି ଦିନ ଆଜି ଆସିଯାଇଛି ଯାହା ପାଇଁ ମନୁଷ୍ୟମାନେ ବହୁତ ଚେଷ୍ଟା କରି ଆସିଛନ୍ତି, ଯେ କିପରି ମୁକ୍ତି ଅର୍ଥାତ୍ ମୋକ୍ଷ ପ୍ରାପ୍ତ କରିବୁ। ବାବା ଏବେ ସମସ୍ତଙ୍କୁ ଏକା ସାଥିରେ ମୁକ୍ତି ଏବଂ ଜୀବନ ମୁକ୍ତି ଦେଉଛନ୍ତି। ଯେଉଁମାନେ ଦେବତା ହେବାର ପୁରୁଷାର୍ଥ କରିବେ ସେମାନେ ଜୀବନ ମୁକ୍ତିରେ ଆସିବେ, ବାକି ସମସ୍ତେ ମୁକ୍ତି ଅର୍ଥାତ୍ ପରମ ଧାମକୁ ଚାଲିଯିବେ। ଏହାର ହିସାବ ଆକ୍ୟୁରେଟ୍ ବାହାର କରିପାରିବ ନାହିଁ। କେହି କେହି ତ ଏହିଠାରେ ରହିବେ, ବିନାଶର ସାକ୍ଷାତକାର କରିବେ, ଏହି ଶୁଭ ସମୟକୁ ମଧ୍ୟ ଦେଖିବେ। ତେବେ ପ୍ରତି କଥାରେ ପୁରୁଷାର୍ଥ କରିବାକୁ ପଡିଥାଏ। ଏପରି ମଧ୍ୟ ନୁହେଁ ଯେ ଯୋଗରେ ବସିଲେ ସବୁ କାମ ହୋଇଯିବ, ପାପ ଘର ମିଳିଯିବ। ନା, ଡ୍ରାମାରେ ଯାହା ଥିବ ତାହା ହିଁ ହେବ, ତେଣୁ ସେଭଳି ଆଶା ରଖିବା ଉଚିତ ନୁହେଁ।
ପୁରୁଷାର୍ଥ ତ କରିବାକୁ ହେବ, ବାକି ତାହା ହିଁ ହୋଇଥାଏ ଯାହା ଡ୍ରାମରେ ନିର୍ଦ୍ଧାରିତ ରହିଛି। ଆଗକୁ ଗଲେ ତୁମର ବୃଦ୍ଧି ଅର୍ଥାତ୍ ଭାବନା ମଧ୍ୟ ଭାଇ ଭାଇର ହୋଇଯିବ। ଯେତେ ପୁରୁଷାର୍ଥ କରିବ ସେତେ ସେହିଭଳି ବୃତ୍ତି ରହିବ। ଆମେ ଅଶରୀର ହୋଇ ଆସିଥିଲୁ ଏବଂ 84 ଜନ୍ମର ଚକ୍ର ପୂର୍ଣ୍ଣ କରିଲୁ। ଏବେ ବାବା କହୁଛନ୍ତି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ। ତୁମକୁ ବାସ୍ତବରେ କାହା ସହିତ ଶାସ୍ତ୍ର ଆଦି ଉପରେ ବିବାଦ କରିବା ଉଚିତ ନୁହେଁ। ମୂଳ କଥା ହେଲା ଯୋଗ ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବା। ତୁମକୁ ଚକ୍ରବର୍ତ୍ତୀ ରାଜା ହେବାକୁ ପଡ଼ିବ, ତେଣୁ କେବଳ ଏହି ଚକ୍ରକୁ ବୁଝିବାକୁ ହେବ। ଏହାର ହିଁ ଗାୟନ ରହିଛି ସେକେଣ୍ଡ ଜୀବନ ମୁକ୍ତି। ତୁମମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଅଧାକଳ୍ପ ଭକ୍ତି ଚାଲି ଆସିଛି, ଜ୍ଞାନ ତେଳେ ମାତ୍ର ନଥିଲା। ଜ୍ଞାନ କେବଳ ବାବାଙ୍କ ପାଖରେ ଅଛି, ଯାହାକି ବାବାଙ୍କ ଦ୍ୱାରା ହିଁ ଜାଣିଥାନ୍ତି। ବାବା କେତେ ଅସାଧାରଣ, ସେଥିପାଇଁ କୋଟିକରେ କେହି ବାହାରୁଛନ୍ତି। ଲୌକିକ ଦୁନିଆର ଶିକ୍ଷକ କ'ଣ ଏପରି କହିପାରିବେ ଯେ ମୁଁ ପିତା, ଶିକ୍ଷକ ଏବଂ ସଦ୍ଗୁରୁ ଅଟେ? ଏକଥା ବାବା କହୁଛନ୍ତି, ମୁଁ ତୁମର ପିତା, ଶିକ୍ଷକ, ଗୁରୁ ଅଟେ, ଯାହାକୁ ମନୁଷ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ। ଭାରତକୁ ମାତୃଭୂମି ବୋଲି ମଧ୍ୟ କହିଥାନ୍ତି, କାହିଁକି ନା ଅମ୍ବାଙ୍କର ବହୁତ ମହିମା ହୋଇଥାଏ। ଅମ୍ବାଙ୍କ ମନ୍ଦିରରେ ବହୁତ ବଡ଼ ମେଳା ମଧ୍ୟ ଲାଗିଥାଏ। ଅମ୍ବା ଶବ୍ଦ ସମସ୍ତଙ୍କୁ ମଧୁର ଲାଗିଥାଏ। ଛୋଟ ପିଲାମାନେ ମଧ୍ୟ ମାଆକୁ ଭଲ ପକାଇଥାନ୍ତି, କାରଣ ମା ଖୁଆଇବା ପିଆଇବାର ଦାୟିତ୍ୱ ନେଇଥାନ୍ତି। ତେବେ ଅମ୍ବାଙ୍କର ବାବା ମଧ୍ୟ ଥିବା ଦରକାର ନା? ଇଏ ଜଗଦମ୍ବା ତ କନ୍ୟା ଅଟନ୍ତି, ବ୍ରହ୍ମାଙ୍କର ପୋଷ୍ୟ କନ୍ୟା, ତାଙ୍କର ପତି ତ କେହି ନାହାନ୍ତି। ଏହା ନୂଆ କଥା ନା? ପ୍ରଜାପିତା ବ୍ରହ୍ମା ନିଶ୍ଚିତ ରୂପେ ପୋଷ୍ୟ ଭାବେ ଗ୍ରହଣ କରୁଥିବେ। ଏହିସବୁ କଥା ବାବା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି। ଭକ୍ତି ମାର୍ଗରେ କେତେ ବଡ଼ ମେଳା ଲାଗୁଛି, ପୂଜା ହେଉଛି, କାହିଁକି ନା ତୁମେମାନେ ସେବା କରୁଛ। ମମ୍ମା ଯେତେ ଜଣଙ୍କୁ ପଢ଼ାଇଥିବେ ସେତେ ଆଉ କେହି ପଢ଼ାଇ ପାରିବେ ନାହିଁ। ମମ୍ମାଙ୍କର ମହିମା ବହୁତ ରହିଛି, ତାଙ୍କର ମେଳା ମଧ୍ୟ ବହୁତ ଲାଗିଥାଏ। ଏବେ ତୁମେମାନେ ଜାଣୁଛ ଯେ ବାବା ଆସି ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ତୁମମାନଙ୍କୁ ବୁଝାଇଛନ୍ତି। ଏବେ ତୁମେ ବାବାଙ୍କର ଘରକୁ ମଧ୍ୟ ଜାଣିଗଲ। ବାବାଙ୍କ ସହିତ ସ୍ନେହ ରହିଛି ତ ନିଜ ଘର ଶାନ୍ତିଧାମ ସହିତ ମଧ୍ୟ ସ୍ନେହ ରହିଛି। ଏହି ଜ୍ଞାନ ତୁମକୁ ଏବେ ମିଳୁଛି। ଏହି ପାଠପଢ଼ା ଦ୍ୱାରା କେତେ ପ୍ରାପ୍ତି ହୋଇଥାଏ, ତେଣୁ ଖୁସି ହେବା ଦରକାର ନା? ତୁମେମାନେ ବହୁତ ସାଧାରଣ, ଦୁନିଆକୁ ଜଣା ନାହିଁ ଯେ ବାବା ଆସି ତୁମମାନଙ୍କୁ ଏହି ଜ୍ଞାନ ଶୁଣାଉଛନ୍ତି। ବାବା ଆସି ସବୁ ନୂଆ ନୂଆ କଥା ପିଲାମାନଙ୍କୁ ଶୁଣାଇଥାନ୍ତି। ଏହି ବେହଦର ପାଠପଢ଼ା ଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ, ପୁରୁଣା ଦୁନିଆରୁ ବୈରାଗ୍ୟ ଆସିଯାଇଥାଏ ଏବଂ ଜ୍ଞାନର ଖୁସି ବା ନିଶା ରହିଥାଏ। ଏବେ ବାବାଙ୍କୁ ଏବଂ ଘରକୁ ମନେ ପକାଅ। ଘରକୁ ତ ସମସ୍ତଙ୍କୁ ଯିବାକୁ ପଡ଼ିବ, ବାବା ତ ସମସ୍ତଙ୍କୁ କହିବେ ନା, ପିଲାମାନେ ମୁଁ ତୁମକୁ ମୁକ୍ତି ଜୀବନ ମୁକ୍ତିର ବର୍ଷା ଦେବା ପାଇଁ ଆସିଛି। ପୁଣି ତୁମେମାନେ ଭୁଲି ଯାଉଛ କାହିଁକି? ମୁଁ ତୁମର ବେହଦର ପିତା, ତୁମମାନଙ୍କୁ ରାଜଯୋଗ ଶିକ୍ଷା ଦେବା ପାଇଁ ଆସିଛି। ତେବେ କ'ଣ ତୁମେମାନେ ଶ୍ରୀମତରେ ଚାଲିବ ନାହିଁ? ଯଦି ଶ୍ରୀମତ ଅନୁସାରେ ନ ଚାଲିବ ତେ ବହୁତ କ୍ଷତି ହୋଇଯିବ। ଏହା ହେଉଛି ବେହଦର କ୍ଷତି। ବାବାଙ୍କର ହାତ ଛାଡ଼ିଲ ତ ପ୍ରାପ୍ତି ବଦଳରେ କ୍ଷତି ହୋଇଯିବ। ଆଚ୍ଛା, ଶୁଭରାତ୍ରି, ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ 1, ଏହି ଦୁନିଆରେ ଯାହା କିଛି ଅଛି ସେହିଗୁଡ଼ିକୁ ଭୁଲିଯିବାକୁ ହେବ। ବାବାଙ୍କ ସମାନ ଆଜ୍ଞାକାରୀ ହୋଇ ସେବା କରିବାକୁ ହେବ। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। 2, ଏହି ପତିତ ଦୁନିଆରେ ନିଜେ ନିଜକୁ ଖରାପ ସଙ୍ଗରୁ ରକ୍ଷା କରିବାକୁ ହେବ। ବଜାରର ଖରାପ ଖାଦ୍ୟ ଖାଇବାର ନାହିଁ, କିମ୍ବା ବାଇସ୍କୋପ ଅର୍ଥାତ୍ ସିନେମା ଦେଖିବାର ନାହିଁ। ବରଦାନ, ତ୍ରିକାଳଦର୍ଶୀ ସ୍ଥିତି ଦ୍ୱାରା ବ୍ୟର୍ଥର ଖାତାକୁ ସମାପ୍ତ କରୁଥିବା ସଦା ସଫଳତା ମୂରତ ଭବ। ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ହେବାର ଅର୍ଥ ହେଲା ପ୍ରତ୍ୟେକ ସଂକଳ୍ପ, ବାଣୀ ବା କର୍ମ କରିବା ପୂର୍ବରୁ ଚେକ୍ କରିବା ଯେ ଏହା ବ୍ୟର୍ଥ ଅଟେ ବା ସମର୍ଥ ଅଟେ, କାରଣ ବ୍ୟର୍ଥ ଗୋଟିଏ ସେକେଣ୍ଡରେ ପଦ୍ମଗୁଣା କ୍ଷତି କରାଇଥାଏ ଏବଂ ସମର୍ଥ ଗୋଟିଏ ସେକେଣ୍ଡରେ ପଦ୍ମଗୁଣା ରୋଜଗାର କରାଇଥାଏ।
ତେଣୁ ଗୋଟିଏ ସେକେଣ୍ଡର ବ୍ୟର୍ଥ ମଧ୍ୟ ରୋଜଗାରରେ ବହୁତ କ୍ଷତି କରାଇ ଦେଇଥାଏ, ଯାହାଦ୍ୱାରା ଜମା କରିଥିବା ରୋଜଗାର ମଧ୍ୟ ଲୁଚି ଯାଇଥାଏ। ସେଥିପାଇଁ ଏକ କାଳଦର୍ଶୀ ହୋଇ କର୍ମ କରିବା ପରିବର୍ତ୍ତେ ତ୍ରିକାଳଦର୍ଶୀ ସ୍ଥିତିରେ ସ୍ଥିତ ହୋଇ ପ୍ରତ୍ୟେକ କର୍ମ କର, ତାହାହେଲେ ବ୍ୟର୍ଥ ସମାପ୍ତ ହୋଇଯିବ ଏବଂ ତୁମେ ସଦାକାଳ ପାଇଁ ସଫଳତା ମୁରତ ହୋଇଯିବ। ସ୍ଲୋଗାନ, ମାନ ସ୍ୱାଭିମାନ ଏବଂ ସାଧନର ତ୍ୟାଗ ହିଁ ମହାନ ତ୍ୟାଗ ଅଟେ। ଇସାରା, ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ବିସ୍ତାର, ଯେପରି ଦେହ ଏବଂ ଦେହି ଦୁଇଟି ଯାକ ଅଲଗା ଅଲଗା ଅଟେ, କିନ୍ତୁ ଅଜ୍ଞାନତା ବଶତଃ ଉଭୟଙ୍କୁ ମିଶାଇ ଦେଉଛନ୍ତି, ମୋରଙ୍କୁ ମୁଁ ମନେ କରୁଛନ୍ତି ଏବଂ ଏହି ଗୋଟିଏ ଭୁଲ କାରଣରୁ ଏତେ ସବୁ ଦୁଃଖ ଅଶାନ୍ତି ପ୍ରାପ୍ତ କରି ଆସିଛନ୍ତି। ସେହିପରି ଅପବିତ୍ରତା ଏବଂ ବିସ୍ମୃତିର ସଂସ୍କାର, ଯାହାକି ବ୍ରାହ୍ମଣ ଜୀବନର ସଂସ୍କାର ନୁହେଁ, ଶୂଦ୍ର ଜୀବନର ଅଟେ, ଏଗୁଡ଼ିକୁ ମଧ୍ୟ ମୋର ମନେ କରିଦେବା କାରଣରୁ ମାୟାର ବଶୀଭୂତ ହୋଇଯାଉଛ ଏବଂ ଦୁଃଖୀ ହେଉଛ। ଇଚ୍ଛା ଓମ୍ ଶାନ୍ତି।